ଓମ୍ ଶାନ୍ତି ଓମ୍ ଶାନ୍ତି ଓମ୍ ଶାନ୍ତି। ବାବାଙ୍କର ମହାବାକ୍ୟ 8 ଜୁଲାଇ 2026 ପ୍ରାତଃ ମୁରଲି ବାପଦାଦା ମଧୁବନ। ବାବା କହୁଛନ୍ତି, ମିଠେ ବଚେ, ଏହି ସଭାରେ ବାହ୍ୟମୁଖୀ ହୋଇ ବସିବାର ନାହିଁ, ବାବାଙ୍କ ସ୍ମୃତିରେ ରହିବାର ଅଛି। ମିତ୍ର ସମ୍ବନ୍ଧୀ ଅଥବା କାମଧନ୍ଦା ଆଦିକୁ ମନେ ପକାଇବା ଦ୍ୱାରା ବାୟୁମଣ୍ଡଳରେ ବିଘ୍ନ ପଡ଼ିଥାଏ। ଆଜିର ପ୍ରଶ୍ନ ଅଛି, ତୁମ ସନ୍ତାନମାନଙ୍କର ରୁହାନି ଡ୍ରିଲ୍ର ବିଶେଷତା କ'ଣ ଯାହାକୁ ମନୁଷ୍ୟ କରିପାରିବେ ନାହିଁ? ଉତ୍ତର ଅଛି, ତୁମର ରୁହାନି ଡ୍ରିଲ୍ ବୁଦ୍ଧିର ଅଟେ। ତାର ବିଶେଷତା ଏହା ଯେ ତୁମେ ଆଶିକ ଅର୍ଥାତ୍ ପ୍ରେମିକା ହୋଇ ନିଜର ମାସୁକ ଅର୍ଥାତ୍ ପ୍ରେମିକଙ୍କୁ ୟାଦ କରୁଛ। ଏହି କଥାର ଇଶାରା ଗୀତାରେ ମଧ୍ୟ ଦିଆଯାଇଛି, ମନ୍ମନା ଭବ। କିନ୍ତୁ ମନୁଷ୍ୟ ନିଜର ପ୍ରେମିକ ପରମାତ୍ମାଙ୍କୁ ଜାଣି ହିଁ ନାହାନ୍ତି, ତେଣୁ ଡ୍ରିଲ୍ କିପରି କରିପାରିବେ? ସେମାନେ ତ ପରସ୍ପରକୁ ଶାରୀରିକ ଡ୍ରିଲ୍ ଶିଖାଇଥାନ୍ତି। ଓମ୍ ଶାନ୍ତି। ପିଲାମାନେ ବି ଜାଣିଛନ୍ତି ଏବଂ ବାବା ବି ଜାଣିଛନ୍ତି ଯେ ପିଲାମାନେ ଯୋଗ କରାଇଲା ବାଲା ପିଲାମାନେ ଏଠାରେ କ'ଣ କରୁଛନ୍ତି? ଯୋଗ ଯାତ୍ରାର ଡ୍ରିଲ୍ ଅର୍ଥାତ୍ ଅଭ୍ୟାସ କରାଉଛନ୍ତି, ମୁଖରେ କିଛି ବି କହିବାର ନାହିଁ। ତେବେ କାହାର ସ୍ମୃତି? ପରମପିତା ପରମାତ୍ମା ଶିବବାବାଙ୍କର। ତାଙ୍କ ୟାଦରେ ରହିବା ଦ୍ୱାରା ଆମର ଯେଉଁ ସବୁ ବିକର୍ମ ରହିଛି ତାହା ଭସ୍ମ ହୋଇଯିବ ଏବଂ ବିକର୍ମାଜିତ ହୋଇଯିବ। ତେବେ ଯେତେ ସେ ୟାଦର ଡ୍ରିଲ୍ କରିପାରିବ, ଏହା ଆତ୍ମାର ଡ୍ରିଲ୍, ଶରୀରର ନୁହେଁ। ଭାରତରେ ଯେଉଁ ଡ୍ରିଲ୍ ବି ଶିଖାଉଛନ୍ତି ତାହା ସବୁ ହେଲା ଶାରୀରିକ, ଏହା ହେଉଛି ରୁହାନି ଡ୍ରିଲ୍। ଏହି ରୁହାନି ଡ୍ରିଲ୍କୁ ତୁମ ପିଲାମାନଙ୍କ ବ୍ୟତୀତ ଆଉ କେହି ଜାଣି ହିଁ ନାହାନ୍ତି। ରୁହାନି ଡ୍ରିଲ୍ର ଇଶାରା ନିଶ୍ଚିତ ଗୀତାରେ ଅଛି। ଭଗବାନ ଉବାଚ ଅଥବା ଭଗବାନଙ୍କର ପିଲାମାନଙ୍କର ମଧ୍ୟ ବାଚ ଅଛି। ତୁମେ ଏବେ ଭଗବାନ ଶିବବାବାଙ୍କର ସନ୍ତାନ ହୋଇଛ ନା? ପିଲାମାନଙ୍କୁ ଆଦେଶ ମିଳିଛି, କେବଳ ମୋତେ ମନେ ପକାଅ। ବାବା ମଧ୍ୟ ଡ୍ରିଲ୍ ଶିଖାଉଛନ୍ତି, ପିଲାମାନେ ମଧ୍ୟ ଡ୍ରିଲ୍ ଶିଖାଉଛନ୍ତି। କଳ୍ପ ପୂର୍ବରୁ ମଧ୍ୟ ବାବା ଏହି କଥା କହିଥିଲେ ଯେ କେବଳ ମୋତେ ମନେ ପକାଅ। ଏଥିରେ ବାରମ୍ବାର କହିବାର ଆବଶ୍ୟକତା ନାହିଁ, କିନ୍ତୁ କହିବାକୁ ପଡୁଛି। ଏଠାରେ ବସି ଯଦି କେହି ନିଜର ମିତ୍ର ସମ୍ବନ୍ଧୀମାନଙ୍କୁ କର୍ମଧନ୍ଦାକୁ ମନେ ପକାଉଛନ୍ତି, ତେବେ ସେମାନେ ବାୟୁମଣ୍ଡଳରେ ବିଘ୍ନ ପକାଉଛନ୍ତି। ବାବା କହୁଛନ୍ତି, ଯେପରି ତୁମେ ଏଠାରେ ଯୋଗରେ ବସିଛ ସେହିପରି ଚାଲିବୁଲି କର୍ମ କରି ମଧ୍ୟ ଯୋଗରେ ରହିବାକୁ ହେବ। ଯେପରି ପ୍ରେମିକା ପ୍ରେମିକ ପରସ୍ପରକୁ ମନେ ପକାଇଥାନ୍ତି, ସେମାନଙ୍କର ସ୍ମୃତି ହେଲା ଶାରୀରିକ, ତୁମର ହେଲା ଆତ୍ମିକ ସ୍ମୃତି। ଆତ୍ମାମାନେ ଭକ୍ତି ମାର୍ଗରେ ମଧ୍ୟ ପରମପିତା ପରମାତ୍ମା ପ୍ରେମିକଙ୍କର ପ୍ରେମିକା ଅଟନ୍ତି, କିନ୍ତୁ ନିଜର ପ୍ରେମିକକୁ ଜାଣିନାହାନ୍ତି ନା ନିଜର ଆତ୍ମାକୁ ଜାଣିଛନ୍ତି। ପ୍ରେମିକ ପିତା ଏବେ ଆସିଯାଇଛନ୍ତି। ଭକ୍ତି ମାର୍ଗଠାରୁ ଆରମ୍ଭ କରି ଆତ୍ମାମାନେ ପରମାତ୍ମାଙ୍କର ପ୍ରେମିକା ହୋଇଛନ୍ତି। ଏହା ହିଁ ହେଉଛି ଆତ୍ମାମାନଙ୍କର ଏବଂ ପରମାତ୍ମାଙ୍କର କଥା। ବାବା ପିଲାମାନଙ୍କୁ ସମ୍ମୁଖରେ କହୁଛନ୍ତି, ତୁମେ ପ୍ରେମିକାମାନେ ମୋତେ ପ୍ରେମିକଙ୍କୁ ମନେ ପକାଉଛ ଯେ ବାବା ଆସ, ଏଠାକୁ ଆସି ଆମକୁ ଦୁଃଖରୁ ମୁକ୍ତ କର ଏବଂ ନିଜର ସାଥିରେ ଶାନ୍ତିଧାମକୁ ନେଇ ଚାଲ। ତୁମେ ଜାଣିଛ ଏହି ଦୁଃଖଧାମ ମୃତ୍ୟୁ ଲୋକର ବିନାଶ ହେବାକୁ ଯାଉଛି। ଅମର ଲୋକ ଜିନ୍ଦାବାଦ, ମୃତ୍ୟୁ ଲୋକ ମୁର୍ଦ୍ଦାବାଦ। ତୁମେ ବି ବ୍ରାହ୍ମଣ ସନ୍ତାନ ହୋଇଛ, ତୁମମାନଙ୍କ ଭିତରେ ମଧ୍ୟ ପୁରୁଷାର୍ଥର କ୍ରମ ଅନୁସାରେ ଅଛନ୍ତି। ତୁମେ ପିଲାମାନଙ୍କୁ ସମ୍ପୂର୍ଣ୍ଣ ନିଶ୍ଚୟ ହେବା ଉଚିତ ଯେ ଆମେ ଏବେ ନର୍କବାସୀରୁ ସ୍ୱର୍ଗବାସୀ 21 ଜନ୍ମ ପାଇଁ ହେଉଛୁ। ଏଠାରେ ଯଦି କେହି ମରିଯାଆନ୍ତି ତେବେ କହନ୍ତି ସ୍ୱର୍ଗବାସୀ ହେଲା, କିନ୍ତୁ କେତେ ସମୟ ପାଇଁ ସ୍ୱର୍ଗବାସୀ ହେଲା ଏକଥା କେହି ବି ଜାଣିନାହାନ୍ତି। ଏବେ ତୁମେ ପୁରୁଷାର୍ଥ କରୁଛ ସ୍ୱର୍ଗବାସୀ ହେବା ପାଇଁ। ତୁମକୁ ଏହି ନିଶ୍ଚୟ କିଏ କରାଉଛନ୍ତି? ସେ ହେଲେ ଗୀତାର ଭଗବାନ। କିନ୍ତୁ ସିଏ ତ ଏକମାତ୍ର ନିରାକାର ଅଟନ୍ତି। ମନୁଷ୍ୟ ଭାବୁଛନ୍ତି ନିରାକାର ତ ନିରାକାରୀ ହିଁ ଅଟନ୍ତି। ସେ କିପରି ଏଠାକୁ ଆସି ଶିଖାଇବେ? ବାବାଙ୍କୁ ନ ଜାଣିଥିବା କାରଣରୁ ଡ୍ରାମାନୁସାରେ କୃଷ୍ଣଙ୍କର ନାମ ଭୁଲରେ ଲେଖିଦେଇଛନ୍ତି। ଶ୍ରୀକୃଷ୍ଣ ଏବଂ ଶିବଙ୍କର ସମ୍ବନ୍ଧ ଏହି ସମୟରେ ପାଖାପାଖି ଅଟେ। ଶିବ ଜୟନ୍ତୀ ସଙ୍ଗମ ଯୁଗରେ ହିଁ ହୋଇଥାଏ, ପୁଣି କାଲି ହେବ ଶ୍ରୀକୃଷ୍ଣ ଜୟନ୍ତୀ। ଶିବ ଜୟନ୍ତୀ ହୋଇଥାଏ ରାତ୍ରି ସମୟରେ, ଶ୍ରୀକୃଷ୍ଣ ଜୟନ୍ତୀ ହୁଏ ସକାଳ ସମୟରେ, ଯାହାକୁ ପ୍ରଭାତ ସତ୍ୟଯୁଗ କୁହାଯିବ। ଯେତେବେଳେ ଶିବରାତ୍ରୀ ଶେଷ ହୋଇଥାଏ ସେତେବେଳେ ଯାଇ କୃଷ୍ଣ ଜୟନ୍ତୀ ହୁଏ। ଏହିସବୁ କଥା ପିଲାମାନେ ହିଁ ବୁଝିପାରିବେ। ଏଠିକାର ନିୟମ ହେଲା ଏହି ସଭାରେ କେହି ବାହ୍ୟମୁଖୀ ହେବେ ନାହିଁ, ବାବାଙ୍କ ସ୍ମୃତିରେ ରହିବାକୁ ହେବ। ମନୁଷ୍ୟମାନେ ମଧ୍ୟ ଡାକୁଛନ୍ତି, ହେ ପତିତ ପାବନ ଆସ, ଏଠାକୁ ଆସି ଆମକୁ ପାବନ କର। କିନ୍ତୁ ଡ୍ରାମା ଅନୁସାରେ ପଥର ବୁଦ୍ଧି ମନୁଷ୍ୟ କିଛି ବି ବୁଝିପାରୁନାହାନ୍ତି। ଯଦି ଜାଣିଥାନ୍ତେ ତେବେ କହିଦିଅନ୍ତେ। ସେମାନଙ୍କୁ ଏକଥା ମଧ୍ୟ ଜଣାନାହିଁ ଯେ ଏବେ କଳିଯୁଗର ଅନ୍ତ ସମୟ ଅଟେ। ପୁଣି ଯେତେବେଳେ ବାବା ଆସିଯାଆନ୍ତି ସେତେବେଳେ ଆଦି ସମୟ ହୋଇଯାଏ। ମନୁଷ୍ୟ ତ ବିଲକୁଲ ଘୋର ଅନ୍ଧକାର ମଧ୍ୟରେ ଅଛନ୍ତି। ଲୋକମାନେ ଭାବୁଛନ୍ତି କଳିଯୁଗ ବର୍ତ୍ତମାନ 40,000 ବର୍ଷ ବାକି ଅଛି। ବେହଦ୍ର ପିତା ବୁଝାଉଛନ୍ତି ଯେ ହଦ୍ର ପିତା ତ ପତିତ ପାବନ ହୋଇପାରିବେ ନାହିଁ, ବାପୁ ନାମ ତ ବହୁତଙ୍କର ରଖିଦେଇଛନ୍ତି। ବୃଦ୍ଧମାନଙ୍କୁ ମଧ୍ୟ ବାପୁ ଅଥବା ପିତା ବୋଲି କହିଥାନ୍ତି। ଏ ରୁହାନୀ ପିତାଶ୍ରିତ ଜଣେ ହିଁ ଅଟନ୍ତି, ଯିଏକି ପତିତ ପାବନ ଜ୍ଞାନର ସାଗର ଅଟନ୍ତି। ପିଲାମାନଙ୍କୁ ପାବନ ହେବା ପାଇଁ ଜ୍ଞାନ ଆବଶ୍ୟକ। ପାଣିରେ ସ୍ନାନ କରିବା ଦ୍ୱାରା କେହି କ'ଣ ପବିତ୍ର ହୋଇପାରିବ? ତୁମେ ଜାଣିଛ ଶିବବାବା ଆମ ସମ୍ମୁଖରେ ଏହି ଶରୀରରେ ପ୍ରତ୍ୟକ୍ଷ ରୂପରେ ଅଛନ୍ତି। ବ୍ରହ୍ମା ଦ୍ୱାରା ବ୍ରାହ୍ମଣମାନଙ୍କୁ ରାଜଯୋଗ ଶିଖାଉଛନ୍ତି। ସେମାନେ ତ କହିଦେଉଛନ୍ତି ଭଗବାନ ଅର୍ଜୁନଙ୍କୁ ଶିକ୍ଷା ଦେଇଥିଲେ ବ୍ରାହ୍ମଣମାନଙ୍କର ଚିହ୍ନବର୍ଣ୍ଣ ନାହିଁ। ଗାୟନ କରାଯାଏ ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା, ବିଷ୍ଣୁଙ୍କ ଦ୍ୱାରା ପାଳନା। ସ୍ଥାପନା ତ ବ୍ରହ୍ମାଙ୍କ ଦ୍ୱାରା ହିଁ କରିବେ, ନା କି ବିଷ୍ଣୁଙ୍କ ଦ୍ୱାରା ନା ଶଙ୍କର ଦ୍ୱାରା। ତୁମ ସନ୍ତାନମାନଙ୍କୁ ଏହି ଜ୍ଞାନ ଏବେ ମିଳିଛି। ବାବାଙ୍କୁ ଏହିଠାକୁ ହିଁ ଆସିବାକୁ ପଡ଼ିଥାଏ, କାରଣ କେହି ବି ଆତ୍ମା ଫେରିଯାଇପାରିବେ ନାହିଁ। ଯେଉଁମାନେ ବି ଆସିଥାନ୍ତି ସେମାନଙ୍କୁ ସତୋ ରଜୋ ତମ ଅବସ୍ଥା ଦେଇ ଗତି କରିବାକୁ ପଡ଼ିଥାଏ। ଶ୍ରୀକୃଷ୍ଣ ମଧ୍ୟ ପୁରା 84 ଜନ୍ମ ନେଉଛନ୍ତି ଏବଂ ପୁରା 5,000 ବର୍ଷ ପାଠ କରିଛନ୍ତି। ଯେତେବେଳେ ଆତ୍ମା ଗର୍ଭରେ ଥାଏ ତେବେ ବି ଜନ୍ମ ତ ହେବ ନା। ଶ୍ରୀକୃଷ୍ଣଙ୍କର ଆତ୍ମା ଯେତେବେଳେ ସତ୍ୟଯୁଗକୁ ଆସେ, ଗର୍ଭରେ ପ୍ରବେଶ କରେ, ସେବେଠାରୁ ନେଇ 5,000 ବର୍ଷରେ 84 ଜନ୍ମର ପାଠ କରିବାକୁ ପଡ଼ିଥାଏ। ଯେପରି ଶିବ ଜୟନ୍ତୀ ପାଳନ କରୁଛନ୍ତି, ତେବେ ବାବା ୟାଙ୍କ ଭିତରେ ଅଛନ୍ତି ନା। ଶ୍ରୀକୃଷ୍ଣଙ୍କର ଆତ୍ମା ମଧ୍ୟ ଗର୍ଭକୁ ଆସିବା ମାତ୍ରେ ଗର୍ଭରେ ହଲଚଲ ହେବା ଆରମ୍ଭ ହୋଇଯାଏ। ତେବେ ସେହି ସମୟଠାରୁ 5,000 ବର୍ଷର ହିସାବ ଆରମ୍ଭ ହୋଇଥାଏ। ଯଦି କମ୍ ବେଶୀ ହେବ ତେବେ ପୁଣି 5,000 ବର୍ଷରୁ କମ୍ ହୋଇଯିବ। ଏହା ବଡ଼ ସୂକ୍ଷ୍ମରେ ବୁଝିବାର କଥା। ପିଲାମାନେ ଜାଣିଛନ୍ତି ଶ୍ରୀକୃଷ୍ଣଙ୍କର ଆତ୍ମା ପୁନର୍ବାର ଏହି ଜ୍ଞାନ ନେଉଛନ୍ତି ପୁଣି ଶ୍ରୀକୃଷ୍ଣ ହେବା ପାଇଁ। ତୁମେମାନେ ମଧ୍ୟ କଂସପୁରୀରୁ କୃଷ୍ଣପୁରୀକୁ ଯାଉଛ। ଏହିସବୁ କଥା ବାବା ଆସି ପିଲାମାନଙ୍କୁ ବୁଝାଉଛନ୍ତି। ବାବା କହୁଛନ୍ତି ମାୟା ବଡ଼ ଦୁସ୍ତର ଅର୍ଥାତ୍ ଶକ୍ତିଶାଳୀ ଅଟେ, ଭଲ ଭଲ ମହାରଥୀଙ୍କୁ ମଧ୍ୟ ହରାଇ ଦେଉଛି। ଜ୍ଞାନ ଶିକ୍ଷା କରୁ କରୁ କେଉଁଠି ମାୟାରୂପୀ ଗ୍ରହର ପ୍ରଭାବ ପଡ଼ିଯାଉଛି। ଆଶ୍ଚର୍ଯ୍ୟ ଭାବରେ ମୋର ହୁଅନ୍ତି, ଜ୍ଞାନ ଶୁଣନ୍ତି, ଅହମାୟା ପୁଣି ବି ଭାଗନ୍ତି ହୋଇଯାଆନ୍ତି। ରୋଜଗାରରେ ଗ୍ରହଚାରୀର ପ୍ରଭାବ ପଡ଼ିଥାଏ ଅର୍ଥାତ୍ ବିଘ୍ନ ପଡ଼ିଯାଏ। ରାହୁର ଗ୍ରହଣ ସମସ୍ତଙ୍କୁ ଲାଗିଯାଇଛି, ଏବେ ତୁମ ଉପରେ ବୃହସ୍ପତିର ଦଶା ପଡ଼ିଛି। ପୁଣି ଚାଲୁ ଚାଲୁ କାହା କାହା ଉପରେ ରାହୁର ଗ୍ରହଣ ଲାଗିଯାଇଥାଏ। ସେଥିପାଇଁ କୁହାଯାଏ ଯଦି ଏହି ଦୁନିଆରେ ମହାମୂର୍ଖ ଦେଖିବାର ଅଛି ତେବେ ଏଇଠାରେ ଆସି ଦେଖ, ତୁମର ଆତ୍ମା କହୁଛି ମୋ ବାବାଙ୍କଠାରୁ ସଦା ସୁଖର ସମ୍ପତ୍ତି ନେଉଛି। ବାବା ଆପଣଙ୍କଠାରୁ କଳ୍ପ ପୂର୍ବରୁ ମଧ୍ୟ ଏହି ବର୍ଷା ନେଇଥିଲେ। ଆମେ ପୁନର୍ବାର ଏବେ ବାବାଙ୍କ ପାଖକୁ ଆସୁଛୁ। ବାବା ବୁଝାଉଛନ୍ତି, ବାହାରେ ତୁମର ସେଣ୍ଟରମାନଙ୍କରେ ଏହି ଜ୍ଞାନକୁ ବୁଝିବା ପାଇଁ ବହୁତ ଲୋକ ଆସିବେ। ଏଠାରେ ଏହା ହେଉଛି ଇନ୍ଦ୍ରସଭା। ଇନ୍ଦ୍ର ଶିବ ବାବା ଅଟନ୍ତି ନା, ଯିଏକି ଜ୍ଞାନର ବର୍ଷା କରୁଛନ୍ତି। ତୁମେ ଏହିଭଳି ସଭାକୁ କେହି ପତିତ ଆସିପାରିବେ ନାହିଁ। ସବ୍ଜ ପରି ପୁଖରାଜ ପରି ନାମ ମଧ୍ୟ ରହିଛି। ଯେଉଁ ବ୍ରାହ୍ମଣୀମାନେ ପଣ୍ଡା ହୋଇ ଆସୁଛନ୍ତି ସେମାନଙ୍କୁ କୁହାଯାଉଛି, କେହି ବି ବିକାରରେ ଯାଉଥିବା ବ୍ୟକ୍ତିଙ୍କୁ ନିଜ ସହିତ ନେଇ ଆସିପାରିବେ ନାହିଁ, ନଚେତ ଦୁଇ ଜଣ ଯାକ ଦାୟୀ ହେବ। ଯଦି କୌଣସି ବିକାରୀକୁ ସାଥିରେ ନେଇ ଆସିବେ, ତେବେ ତାଙ୍କ ଉପରେ ବହୁତ ଦାଗ ଲାଗିଯିବ, ପୁଣି ବହୁତ ବଡ଼ ଦଣ୍ଡ ମିଳିବ। ପରିମାନଙ୍କ ଉପରେ ବହୁତ ଉତ୍ତରଦାୟିତ୍ୱ ରହିଛି। କହିଥାନ୍ତି ମାନସରୋବରରେ ସ୍ନାନ କରିବା ଦ୍ୱାରା ପରି ହୋଇଯାନ୍ତି। ବାସ୍ତବରେ ଏହା ହେଉଛି ଜ୍ଞାନ ମାନସରୋବର। ବାବା ମନୁଷ୍ୟ ଶରୀରରେ ଆସି ଜ୍ଞାନର ବର୍ଷା ବର୍ଷୁଛନ୍ତି। ଜ୍ଞାନର ସାଗର ଅଟନ୍ତି ନା, ତୁମେ ନଦୀ ବି ଅଟ, ସରୋବର ପୋଖରୀ ମଧ୍ୟ ଅଟ। ଜ୍ଞାନର ସାଗର ଏହାଙ୍କ ମଧ୍ୟରେ ବସି ପିଲାମାନଙ୍କୁ ସ୍ୱର୍ଗକୁ ଯିବା ପାଇଁ ଯୋଗ୍ୟ କରୁଛନ୍ତି। ସ୍ୱର୍ଗରେ ଶ୍ରୀ ଲକ୍ଷ୍ମୀ ଶ୍ରୀ ନାରାୟଣଙ୍କ ରାଜ୍ୟ ହେବ। ଏହା ହେଉଛି ପ୍ରବୃତ୍ତି ମାର୍ଗର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ। କହୁଛନ୍ତି ଆମେ ଉଭୟ ଜ୍ଞାନଚିତା ଉପରେ ବସି ଲକ୍ଷ୍ମୀନାରାୟଣ ହେବାକୁ ଯାଉଛୁ। ଉଚ୍ଚପଦ ପାଇବାର ଅଛି ନା? ଅଧା କଳ୍ପ ଆତ୍ମାମାନେ ଯନ୍ତ୍ରଣା ପାଇଥାନ୍ତି, ଡାକିଥାନ୍ତି ବାବା ଆସ ଏଠାକୁ ଆସି ଆମକୁ ରାଜଯୋଗ ଶିଖାଇ ପବିତ୍ର କର। ବାବା ଇସାରା ଦେଉଛନ୍ତି। ଭାରତବାସୀ ଯେଉଁମାନେ ଦେବୀ ଦେବତାଙ୍କୁ ମାନିଥାନ୍ତି ସେମାନେ ନିଶ୍ଚିତ 84 ଜନ୍ମ ଭୋଗ କରିଛନ୍ତି। ଯେଉଁମାନେ ଦେବୀ ଦେବତାମାନଙ୍କର ଭକ୍ତ ଅଛନ୍ତି, ଚେଷ୍ଟା କରି ସେଇମାନଙ୍କୁ ବୁଝାଅ। ବାବା କିପରି ଆସି 3 ଧର୍ମ ସ୍ଥାପନା କରୁଛନ୍ତି, ବ୍ରାହ୍ମଣ ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ, 3 ଯାକ ଧର୍ମ ବାବା ସ୍ଥାପନ କରୁଛନ୍ତି। ଆଧା କଳ୍ପ ଆଉ କୌଣସି ଧର୍ମର ସ୍ଥାପନା ହୋଇନଥାଏ। ପୁଣି ଆଉ ଆଧା କଳ୍ପରେ କେତେ ମଠ ପନ୍ଥ ଆଦି ଅନେକ ଅନେକ ଧର୍ମ ସ୍ଥାପନ ହୋଇଥାଏ। କେଉଁଠି ଆଧା କଳ୍ପରେ ଗୋଟିଏ ଧର୍ମ, ତାହା ବି ମଧ୍ୟ ସଙ୍ଗମ ଯୁଗରେ ଭବିଷ୍ୟତ ପାଇଁ ରାଜଧାନୀର ସ୍ଥାପନା କରୁଛନ୍ତି। ଆଉ ସମସ୍ତେ ପୁରୁଣା ଦୁନିଆରେ ହିଁ ନିଜର ଧର୍ମ ସ୍ଥାପନା କରିଥାନ୍ତି। ଏଠାରେ ବାବା ଅଧା କଳ୍ପ ପାଇଁ ଗୋଟିଏ ଧର୍ମର ସ୍ଥାପନା କରୁଛନ୍ତି। ଆଉ କାହା ଭିତରେ ଏହିଭଳି ଶକ୍ତି ନାହିଁ। ବାବା ତୁମକୁ ନିଜର ସନ୍ତାନ କରି ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ କୂଳର ସ୍ଥାପନା କରି ବାକି ସମସ୍ତଙ୍କ ବିନାଶ କରାଇ ଦେଇଥାନ୍ତି। ସବୁ ଆତ୍ମାମାନେ ଶାନ୍ତିକୁ ଚାଲିଯାଇଥାନ୍ତି। ତୁମେ ଯେତେବେଳେ ସୁଖରେ ସୁଖକୁ ଆସୁଛ, ସେତେବେଳେ କୌଣସି ଦୁଃଖ ନଥାଏ, ଯାହାକି ଭଗବାନଙ୍କୁ ମନେ ପକାଇବେ। ଏହି ଜ୍ଞାନ ମଧ୍ୟ ତୁମ ବୁଦ୍ଧିରେ ଅଛି। ତୁମେ ଜାଣିଛ ବାବା ଯିଏକି ଜ୍ଞାନର ସାଗର ଅଟନ୍ତି, ସେ ଆସି ଜ୍ଞାନ ଦେଉଛନ୍ତି। ସାଗର ତ ଜଣେ ହିଁ ଅଟନ୍ତି, ତୁମେ ନିଜକୁ ସାଗର ବୁଲାଇବ ନାହିଁ, ତୁମେ ତାଙ୍କର ସହଯୋଗୀ ହେଉଛ। ସେଥିପାଇଁ ତୁମର ନାମ ହେଉଛି ଜ୍ଞାନ ଗଙ୍ଗା, ବାକି ସେଗୁଡ଼ିକ ହେଲେ ପାଣିର ନଦୀ। ବାବା କହୁଛନ୍ତି ମୋର ଅର୍ଥାତ୍ ସାଗରର ସନ୍ତାନ ତୁମେମାନେ କାମଚିତାରେ ବସି ଜଳି ମରିଯାଇଛ, ଅର୍ଥାତ୍ ପତିତ ହୋଇଯାଇଛ, ଏବେ ପୁଣି ମତେ ମନେ ପକାଇବା ଦ୍ୱାରା ପାବନ ହୋଇଯିବ। ଏହି ସୃଷ୍ଟିର ଚକ୍ର 5000 ବର୍ଷର ଅଟେ, ଏ କଥା ମଧ୍ୟ କାହାକୁ ଜଣା ନାହିଁ। ସୃଷ୍ଟିର ଚକ୍ର ସମ୍ପୂର୍ଣ୍ଣ 4 ଭାଗରେ ବିଭକ୍ତ, 4 ଯୁଗ ଅଛି ନା। ଏହି ସଙ୍ଗମ ଯୁଗ ହେଲା କଲ୍ୟାଣକାରୀ ଯୁଗ, କୁମ୍ଭ ବୋଲି କୁହାଯାଏ। କୁମ୍ଭ କୁହାଯାଏ ମେଳାକୁ, ନଦୀ ଆସି ସାଗର ସହିତ ମିଶିଥାଏ, ଆତ୍ମା ଆସି ପରମାତ୍ମାଙ୍କ ସହିତ ମିଶିଥାଏ, ଏହାକୁ କୁମ୍ଭ କୁହାଯାଏ। ଆତ୍ମା ଏବଂ ପରମାତ୍ମାଙ୍କର ମେଳା ମଧ୍ୟ ତୁମେ ଦେଖୁଛ, ତୁମେମାନେ ପରସ୍ପର ସହିତ ମିଶୁଛ, ଆଲୋଚନା କରୁଛ, ଏହାକୁ କୁମ୍ଭ କୁହାଯିବ ନାହିଁ। ସାଗର ତ ନିଜ ଜାଗାରେ ରହିଛନ୍ତି, ଏହି ଶରୀରରେ ଅଛନ୍ତି ନା। ଯେଉଁଠି ଏହାଙ୍କ ଶରୀର, ସେଠାରେ ଜ୍ଞାନର ସାଗର ଉପସ୍ଥିତ। ବାକି ତୁମେ ପରସ୍ପର ଭିତରେ ଜ୍ଞାନଗଙ୍ଗା ମାନେ ମିଶୁଛ, ନଦୀମାନେ ଛୋଟ ବଡ଼ ତ ଥାନ୍ତି ନା, ଲୋକମାନେ ସେଠାକୁ ସ୍ନାନ କରିବା ପାଇଁ ଯାଆନ୍ତି, ଗଙ୍ଗା ଯମୁନା ସରସ୍ୱତୀ ଆଦି ତ ଅଛନ୍ତି। ଦିଲ୍ଲୀ ଯମୁନାର କୂଳ ସ୍ୱର୍ଗ ଅଟେ, ଦିଲ୍ଲୀ ପାଇଁ କୁହାଯାଏ ପରିସ୍ଥାନ ଥିଲା ଯେତେବେଳେ ଲକ୍ଷ୍ମୀ ନାରାୟଣଙ୍କ ରାଜ୍ୟ ଥିଲା। ଏମିତି ନୁହେଁ ଯେ ଶ୍ରୀକୃଷ୍ଣଙ୍କର ରାଜ୍ୟ ଥିଲା, ରାଧା କୃଷ୍ଣ ଯୁଗଳ ପତିପତ୍ନୀ ହେଲେ ତ ଯାଇ ରାଜ୍ୟ କରିପାରିବେ। ଏବେ ତୁମେ ପିଲାମାନେ କେତେ ଖୁସିରେ ଅଛ, ମାୟାର ତୋଫାନ ତ ବହୁତ ଆସିବ, ତୁମର ବେହଦର ବକ୍ସିଂ ଚାଲିଛି, ପ୍ରତ୍ୟେକଙ୍କର ପାଞ୍ଚ ବିକାର ସହିତ ଯୁଦ୍ଧ ଚାଲିଛି। ଆମେ ଚାହୁଁଛେ ବାବାଙ୍କୁ ନିରନ୍ତର ମନେ ପକାଇବାକୁ, କିନ୍ତୁ ମାୟା ଆମର ଯୋଗକୁ ଭାଙ୍ଗି ଦେଉଛି ଯେପରି ଗୋଟିଏ ଖେଳ ଦେଖାଇଥାନ୍ତି। ପରମାତ୍ମା ନିଜ ଆଡ଼କୁ ଟାଣୁଛନ୍ତି, ମାୟା ତା ଆଡ଼କୁ ଟାଣୁଛି, ଏହିଭଳି ଗୋଟିଏ ନାଟକ ତିଆରି କରିଛନ୍ତି। ବାଇସ୍କୋପ ଦେଖିବାର ଫେସନ ଏବେ ବାହାରିଛି, ଡ୍ରାମା ଅନୁସାରେ ତୁମକୁ ବାଇସ୍କୋପ ଉପରେ ହିଁ ବୁଝାଇବାର ଥିଲା। ନାଟକରେ ତ ଅଦଲ ବଦଲ ହୋଇଥାଏ, ଏହା ତ ଅନାଦି ଅବିନାଶୀ ପୂର୍ବ ପ୍ରସ୍ତୁତ ତିଆରି ହୋଇରହିଥିବା ଡ୍ରାମା ଅଟେ। ଯାହା ପୂର୍ବରୁ ହୋଇଥିଲା ତାହା ବର୍ତ୍ତମାନ ମଧ୍ୟ ହେଉଛି। ଅମୁକ ପିଲା ମରିଗଲା, ତାର ଏତିକି ହିଁ ପାର୍ଟ ଥିଲା, ଆମେ ଚିନ୍ତା କାହିଁକି କରିବା? ଡ୍ରାମା ଅଟେ ନା, ଶରୀର ଛାଡ଼ିଦେଲା ଆଉ କ'ଣ ଫେରିପାରିବ? କାନ୍ଦିବାରେ ଲାଭ କ'ଣ? ଏହା ତ ନାମ ହିଁ ହେଲା ଦୁଃଖଧାମ। ସତ୍ୟଯୁଗରେ ମୋହଜିତ ରାଜାମାନେ ଥାନ୍ତି, ଏହା ଉପରେ ଗୋଟିଏ କାହାଣୀ ମଧ୍ୟ ଅଛି। ସତ୍ୟଯୁଗରେ ମୋହର କୌଣସି କଥା ନଥାଏ, ଏଠାରେ ତ ମନୁଷ୍ୟମାନଙ୍କର କେତେ ମୋହ ରହିଛି। ଯଦି କାହାକୁ କାନ୍ଦ ମାଡ଼ୁନଥିବ ତେବେ ଅନ୍ୟମାନେ କାନ୍ଦି କାନ୍ଦି ମଧ୍ୟ ତାକୁ କନ୍ଦେଇଦେବେ, ଯାହାଦ୍ୱାରା କି ବୁଝାପଡ଼ିବ ଯେ ଇଏ ଅଫସୋସ କରୁଛନ୍ତି, ନହେଲେ ନିନ୍ଦା ହୋଇଯିବ। ଭାରତରେ ହିଁ ଏହିସବୁ ପ୍ରଥା ରହିଛି, ଭାରତରେ ହିଁ ସୁଖ, ଭାରତରେ ହିଁ ବହୁତ ଦୁଃଖ ହୋଇଥାଏ। ଭାରତରେ ଭଗବାନ ଭଗବତୀ ଲକ୍ଷ୍ମୀନାରାୟଣ ରାଜ୍ୟ କରୁଥିଲେ, ବିଦେଶୀ ଲୋକମାନେ ଭାରତର ପୁରୁଣା ଚିତ୍ରଗୁଡ଼ିକୁ ବଡ଼ ଖୁସିରେ ନେଇଥାନ୍ତି, ପୁରୁଣା ଜିନିଷର ମାନ ରହିଥାଏ। ସବୁଠାରୁ ପୁରୁଣା ଶିବ ବାବା ତ ଏହିଠାକୁ ଆସିଥିଲେ ନା, ତାଙ୍କର କେତେ ପୂଜା କରୁଛନ୍ତି। ଏବେ ତ ଶିବ ବାବା ଆସିଛନ୍ତି, ତୁମେମାନେ ପୂଜା କରିବ ନାହିଁ, ଯେହେତୁ ସେ ଏଠାକୁ ଆସିଥିଲେ ସେଥିପାଇଁ ତାଙ୍କର ପୂଜା କରି ଚାଲିଛନ୍ତି। ଆଚ୍ଛା, ମିଠା ମିଠା ଶିଖିଲ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ସମସ୍ତ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। ପ୍ରଥମ ନମ୍ବର, ଡ୍ରାମାର ଜ୍ଞାନକୁ ବୁଦ୍ଧିରେ ରଖି ନିଶ୍ଚିନ୍ତ ହୋଇ ରହିବାର ଅଛି, କୌଣସି ବି ପ୍ରକାରର ଚିନ୍ତା କରିବାର ନାହିଁ, କାହିଁକିନା ଆମେ ଜାଣିଛେ ଏହି ଡ୍ରାମା ପୂର୍ବ ପ୍ରସ୍ତୁତ ଅଟେ, ସେଥିପାଇଁ ନିର୍ମୋହି ହେବାର ଅଛି। ଦ୍ୱିତୀୟ ନମ୍ବର, ଯେବେ କି ବାବାଙ୍କ ଦ୍ୱାରା ଆମ ଉପରେ ବୃହସ୍ପତିର ଦଶା ଚାଲିଛି, ସେଥିପାଇଁ ସତର୍କ ହୋଇ ରହିବାକୁ ହେବ, ଯେପରି ରାହୁର ଗ୍ରହଣ ଲାଗି ନଯିବ। ଯଦି ନିଜ ଉପରେ କୌଣସି ଖରାପ ଗ୍ରହର ପ୍ରଭାବ ରହିଛି ତେବେ ଜ୍ଞାନଦାନ କରି ତାକୁ ସମାପ୍ତ କରିବାକୁ ହେବ। ଆଜିର ବରଦାନ ଅଛି, ନିଜର ଟେନସନ ଉପରେ ଆଟେନସନ ଅର୍ଥାତ୍ ଧ୍ୟାନ ଦେଇ ବିଶ୍ୱର ଟେନସନକୁ ସମାପ୍ତ କରୁଥିବା ବିଶ୍ୱ କଲ୍ୟାଣକାରୀ ଭବ। ବିସ୍ତାରରେ ଅଛି, ଯେତେବେଳେ ଅନ୍ୟମାନଙ୍କ ପ୍ରତି ଅଧିକ ଆଟେନସନ ଦେଉଛ ସେତେବେଳେ ନିଜ ଭିତରେ ଟେନସନ ସୃଷ୍ଟି ହୋଇଥାଏ, ସେଥିପାଇଁ ବିସ୍ତାର କରିବା ପରିବର୍ତ୍ତେ ସାର ସ୍ୱରୂପରେ ସ୍ଥିତ ହୋଇଯାଏ। କ୍ୱାଣ୍ଟିଟି ଅର୍ଥାତ୍ ଅଧିକ ପରିମାଣର ସଂକଳ୍ପକୁ ସମାହିତ କରି କ୍ୱାଲିଟି ବାଲା ଅର୍ଥାତ୍ ଉଚ୍ଚମାନର ସଂକଳ୍ପ କର। ପ୍ରଥମେ ନିଜର ଟେନସନ ଉପରେ ଆଟେନସନ ଦିଅ, ତେବେ ଯାଇ ବିଶ୍ୱରେ ଯେଉଁ ସବୁ ଅନେକ ପ୍ରକାରର ଟେନସନ ରହିଛି ସେଗୁଡ଼ିକୁ ସମାପ୍ତ କରି ବିଶ୍ୱ କଲ୍ୟାଣକାରୀ ହୋଇପାରିବ। ପ୍ରଥମେ ନିଜେ ନିଜକୁ ଦେଖ, ନିଜର ସେବା ପ୍ରଥମେ କର। ଯଦି ନିଜର ସେବା କରିଲ ତେବେ ଅନ୍ୟମାନଙ୍କର ସେବା ସ୍ୱତଃ ହିଁ ହୋଇଯିବ। ଆଜିର ସ୍ଲୋଗାନ ଅଛି, ଯୋଗର ଅନୁଭୂତି କରିବାକୁ ହେଲେ ଦୃଢ଼ତାର ଶକ୍ତି ଦ୍ୱାରା ମନକୁ ନିୟନ୍ତ୍ରଣ କର। ଅବ୍ୟକ୍ତ ଇଶାରା ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର। ବିସ୍ତାରରେ ଅଛି ସ୍ଥାପନାର ନିମିତ ହୋଇଥିବା ଆତ୍ମାମାନେ ଯେତେ ଯେତେ ଜ୍ୱାଳା ସ୍ୱରୂପ ସ୍ଥିତିରେ ରହିବେ ସେହି ଅନୁସାରେ ବିନାଶର ଜ୍ୱାଳା ପ୍ରତ୍ୟକ୍ଷ ହେବ। ସଂଗଠିତ ରୂପରେ ଜ୍ୱାଳା ସ୍ୱରୂପର ଯୋଗ ବିଶ୍ୱର ବିନାଶର କାର୍ଯ୍ୟକୁ ସମ୍ପନ୍ନ କରିବ। ଏଥିପାଇଁ ପ୍ରତ୍ୟେକ ସେବା କେନ୍ଦ୍ରରେ ବିଶେଷ ଭାବରେ ଯୋଗର କାର୍ଯ୍ୟକ୍ରମ ଚାଲୁ ରହିବା ଦରକାର, ଯାହାଦ୍ୱାରା ବିନାଶ ଜ୍ୱାଳାକୁ ପବନ ମିଳିଯିବ ଏବଂ ଯୋଗ ଅଗ୍ନି ଦ୍ୱାରା ବିନାଶର ଅଗ୍ନି ପ୍ରଜ୍ୱଳିତ ହେବ। ଜ୍ୱାଳା ଦ୍ୱାରା ଜ୍ୱାଳା ପ୍ରଜ୍ୱଳିତ ହେବ। ଆଚ୍ଛା, ଓମ୍ ଶାନ୍ତି।